କଣ ଆପଣ ପଚାରିବେ କି? ରାମ ନା ଆମେ 38 ନମ୍ବର ୱାର୍ଡରେ ମୁଁ କହୁଛି, ଆଉ ଇନ୍ଦିରା ମୈଦାନ ସାଇଟା, ଆଉ ଗରମ ଦିନ ବହୁତ କଲବଲ ହେଇକି ଆମେ ରହୁଛୁ, ଯୋଉଠି ଗଛ ମୂଳେ ଏଇଠି ସେଇଠି ବସୁଛୁ ଦିନବେଳା, ଆଉ ରାତିରେ ଯଦି ଘର ଉପରେ କୌଣସି ଡାଳ କି କଣ ପକେଇଲା ମାନେ ରାତିରେ ରହି ହଉନି, ପୁରା ହୁଳା ଉଠୁଛି।
ଧନ୍ୟବାଦ।